ଶୁଭା ପ୍ରାପ୍ତ ହେଇଛନ୍ତି, ଭକ୍ତିଲତା ପ୍ରାପ୍ତ ହେଇଛନ୍ତି, ଭଜନ କରୁଛନ୍ତି, ତଥାପି ବିଭିନ୍ନ ପ୍ରକାର ଯୋଉ ଉପଦ୍ରବ ରହିଛି, ବିଭିନ୍ନ ପ୍ରକାର ଅସୁବିଧା ରହିଛି, ବିଭିନ୍ନ ପ୍ରକାର ସବୁ ସମସ୍ୟା ସବୁ ରହିଛି, ଏ ସମସ୍ୟାରେ ସେ ଏଇ ଭକ୍ତିକୁ ଆଚରଣ କରିପାରୁନାହାନ୍ତି, ରକ୍ଷା କରିପାରୁନାହାନ୍ତି। ଏ କଳିଯୁଗର ଅବସ୍ଥା ଏଇଭଳି ଭାବେ ରହିଛି, କିନ୍ତୁ ତଥାପି ଭଗବାନ ଯୋଉ ବିଭିନ୍ନ ସମୟରେ ଆସନ୍ତି, ବିଭିନ୍ନ ସମୟରେ ଆସି ବିଭିନ୍ନ ଯୋଉ ଯୁଗ ଧର୍ମ ଏଠି ପ୍ରଚାର କରନ୍ତି। ସତ୍ୟ ଯୁଗରେ ତୃତୀୟ ଅଧ୍ୟାୟ ଭାଗବତ ଦ୍ୱାଦଶ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏ କଥା ଯେତେବେଳେ କହୁଛନ୍ତି ନବଯୋଗେନ୍ଦ୍ର, ସେତେବେଳେ ସେ କହୁଛନ୍ତି କଳିଯୁଗର ଅସୁବିଧା ଏଇଭଳି ଭାବରେ ସମୁଦ୍ର ଭଳି ରହିଛି, ଅନେକ ଅସୁବିଧା ରହିଛି, ବର୍ଣ୍ଣନା କରିହେବ ନାହିଁ, ଖାଲି ମୁଁ ସଂକ୍ଷେପରେ କହୁଛି ବୋଲି କହୁଛନ୍ତି ନବଯୋଗେନ୍ଦ୍ର, କହୁଛନ୍ତି ରାଜା ନିମିଙ୍କୁ। ତେଣୁ ରାଜା ନିମି ଏଇ ଯୋଉ କଳିଯୁଗର ଅସୁବିଧା ଦେଖି ଚିନ୍ତା କରୁଛନ୍ତି, ଆମେ ଆସିଲା ବେଳେ ଏଇସବୁ ଚିନ୍ତା କରୁଛେ କଳିଯୁଗର ଏଇସବୁ ଅସୁବିଧା ରହିଛି, ତେଣୁ ଏଇ ସମସ୍ତ ଚିନ୍ତା ଏ ସମସ୍ତ ମନକୁ ବାଧିବ, ସମସ୍ତେ କହିବେ କଣ କିନ୍ତୁ ଉପାୟ ହବ କଣ ଅଛି, ଏଥିରୁ ଉପାୟ ହବ କଣ ଅଛି, କିଛି ଉପାୟ ଅଛି ଉଦ୍ଧାର ହବାର, ସେ କଥା ରାଜା ନିମି ମୋତେ ପଚାରିଛନ୍ତି ଏଇ ନବଯୋଗେନ୍ଦ୍ରକୁ, କହୁଛନ୍ତି ନବଯୋଗେନ୍ଦ୍ର କହୁଛନ୍ତି ପ୍ରଭୁ ଏ ଯୋଉ କଳିଯୁଗରେ ଏସବୁ ଏତେ ଅସୁବିଧା ଅଛି, ଆରେ ଉପାୟ ହେବା କିଛି ଆଗରୁ ଉଦ୍ଧାର ହବା କିଛି ଉପାୟ ଅଛି ନା କୌଣସି ଉପାୟ ନାହିଁ? ନା ଅଛି, ବହୁତ ଉପାୟ ଅଛି, ଗୋଟିଏ ଉପାୟ ଅଛି, ଯଦିଓ ସବୁ ପ୍ରକାର ଉପାୟ କୌଣସି ଅନ୍ୟ କୌଣସି ଉପାୟ ନାହିଁ, ଗୋଟିଏ ମାତ୍ର ଉପାୟ ଅଛି ନା ପ୍ରଭୁ, ସେ କଣ ସେ ଉପାୟ ଅଛି? ନା କଳେ ଦୋଷ ନିଜେ ରାଜନ ଆସ୍ତି ହିଁ ଏକ ମହାନ ଗୁଣ କୀର୍ତ୍ତନ ଦେବ କୃଷ୍ଣ ମୁକ୍ତ ସଙ୍ଗ ପରମ୍ପରେ କଳିର ନବଯୋଗେନ୍ଦ୍ର କହୁଛନ୍ତି ହେ ରାଜା ନେମି, ରାଜା ମିଥିଳା ରାଜା କହୁଛନ୍ତି ରାଜା ଯଦିଓ ମୁଁ ତମର କଳିର ଯୋଉ ଦୋଷ ସବୁ ରହିଛି ତ ବର୍ଣ୍ଣନା କରିଛି, କିନ୍ତୁ କଳି ଦୋଷ ନିଜେ ରାଜନ କଳିର ଯୋଉ ଦୋଷ ଯଦି ସମୁଦ୍ର ପରିମାଣ ହେଲେ ମଧ୍ୟ ଗୋଟିଏ ଭଲ ଗୁଣ ଅଛି, କଣ ସବୁ ଭଲ ଗୁଣ ଅଛି, ଏତେ ଦୋଷ ଭିତରେ ଗୋଟେ ଗୁଣ ଅଛି ନା? ହଁ ବହୁତ ବଢିଆ ଗୁଣଟେ ଅଛି, ନା କଣ ସେ ଗୁଣଟା? ନା କୀର୍ତ୍ତନ ଦେବ କୃଷ୍ଣ, ଭଗବାନ କୃଷ୍ଣଙ୍କର ନାମ କୀର୍ତ୍ତନ ମାଧ୍ୟମରେ ମୁକ୍ତ ସଙ୍ଗ ପରମ୍ପରେ ଜଣେ ଏ କଳିର ଦୋଷକୁ ଏ ସମୁଦ୍ରକୁ ଦୋଷର ସମୁଦ୍ରକୁ ବହୁତ ସହଜରେ ପାର ହେଇଯିବ, ପରମ ବ୍ରଜେ ଭଗବାନଙ୍କ ଧାମ ପ୍ରାପ୍ତ ହେଇଯିବେ ବହୁତ ସହଜରେ। ନା ଅନ୍ୟ ଯୁଗରେ କଣ ଏତେ ସହଜ ନଥିଲା? ନା ନା ତୃତୀୟ ଥାଏ ବିଷ୍ଣୁ ସତ୍ୟ ଯୁଗରେ ଯଦିଓ ସବୁ ପ୍ରକାର ସୁବିଧା ଥିଲା, ଧର୍ମ ଚାରିପାଦ ସୁରକ୍ଷିତ ଥିଲା, ଲୋକମାନଙ୍କର ଆୟୁଷ ଲକ୍ଷେ ବର୍ଷ ଥିଲା, ଧର୍ମ ସତ୍ୟ ଶୌଚ ଦୟା କ୍ଷମା ଆୟୁଷ ବଳ ସ୍ମୃତି ଏସବୁ ପର୍ଯ୍ୟାପ୍ତ ପରିମାଣରେ ଥିଲା, କିନ୍ତୁ ତଥାପି ଯୋଉ ଧ୍ୟାନ ମାଧ୍ୟମରେ ଯୋଉ ଫଳ ପ୍ରାପ୍ତ ହଉଥିଲେ, ହଜାର ବର୍ଷ ହଜାର ହଜାର ବର୍ଷ ଧରିକି ଧ୍ୟାନ କରୁଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ, ସେଇ ଫଳ ଜଣେ କଳିଯୁଗରେ ଭଗବାନ ନାମ କୀର୍ତ୍ତନ ପ୍ରାପ୍ତ ହେବେ। ନା ତେଜା ଯୁଗରେ କଣ ଏସବୁ ନଥିଲା? ନା ତେଜା ଯୁଗରେ କେହି ସୁବିଧା ନଥିଲା, ତେଜା ଯୁଗରେ ଯେତେ ତ ମଖେଇ ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା, ବହୁତ ଧନ ଦରକାର ହଉଥିଲା, ଏଇ ଯଜ୍ଞ ମାଧ୍ୟମ ଯଜ୍ଞ କରିବା ପାଇଁ ବହୁତ ଧନ ଦରକାର ହଉଥିଲା, ଖାଲି ଯେ ଧନ ଦରକାର ତାହା ନୁହଁ, ଶୁଦ୍ଧ ଦ୍ରବ୍ୟ ଦରକାର, ଶୁଦ୍ଧ ବ୍ରାହ୍ମଣ ଦରକାର, ଏସବୁ ପ୍ରକାର ଆବଶ୍ୟକତା ରହିଥିଲା, ତେଜା ଯୁଗରେ ସେସବୁ ସୁବିଧା ହଉଥିଲା ମିଳୁଥିଲା, କଳି ଯୁଗରେ ସେସବୁ ସୁବିଧା ନାହିଁ, କିନ୍ତୁ ତଥାପି ତେଜା ଯୁଗରେ ବହୁତ ଧନ ବ୍ୟୟ କରି ବହୁତ ପ୍ରକାର ବ୍ୟବସ୍ଥା କରି ଯୋଉ ଫଳ ପ୍ରାପ୍ତ ହଉଥିଲେ, କଳି ଯୁଗରେ କେବଳ ଭଗବାନ ନାମ କୀର୍ତ୍ତନ ସେଟା ଫଳ ପ୍ରାପ୍ତ ହେବେ। ନା ପ୍ରଭୁ ଦ୍ୱାପର ଯୁଗରେ ନା ଦ୍ୱାପରେ ପରିଚର୍ଯ୍ୟା, ଦ୍ୱାପରରେ ମନ୍ଦିରରେ ବିଭିନ୍ନ ପ୍ରକାର ପୂଜା ଆରାଧନା ଯୋଉ ରହୁଛି, ଆପଣ ଦେଖନ୍ତୁ ଜଗନ୍ନାଥ ପୁରୀ ଧାମରେ ପୁରୀଙ୍କର ଜଗନ୍ନାଥଙ୍କ ପାଖରେ କେତେ ପ୍ରକାର ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ କେତେ ପ୍ରକାର ପୂଜା ଚାଲିଛି, କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ଦ୍ୱାପର ଯୁଗରେ ସେସବୁ ଆବଶ୍ୟକତା ଥିଲା, ସେ ମାଧ୍ୟମରେ ଯୋଉ ଭଗବାନ ପ୍ରାପ୍ତ ହେବା ପାଇଁ ଯୋଉଭଳି ଫଳ ପ୍ରାପ୍ତ ହଉଥିଲେ, କଳି ଯୁଗରେ ଭଗବାନଙ୍କ ନାମ କୀର୍ତ୍ତନରେ ସେ ଫଳ ପ୍ରାପ୍ତ ହେବେ।
ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ।
ତେଣୁ ଏଇଭଳି ଭାବରେ ଭାଗବତରେ ବହୁତ କଥା ରହିଛନ୍ତି, କିନ୍ତୁ ଆମର କଥା ହଉଛି ଭାଗବତ ଏବଂ ଗୋଟେ ହଉଛି ଗ୍ରନ୍ଥ ଭାଗବତ ଏବଂ ଆଉ ଗୋଟେ ହଉଛନ୍ତି ଭକ୍ତ ଭାଗବତ। ଯୋଉ ଆମର ଆମର ପ୍ରଭୁ କହିଲେ, ଭଗବାନଙ୍କୁ କହିଲେ, ଆମର ଗୁରୁଦେବ ଶ୍ରୀମଦ ଗୌରବନ୍ଧୁ ସେ ମହାରାଜ ବିଷୟରେ କହିଲେ ଏବଂ ସେନ୍ଦୁ ସ୍ୱାମୀ ମହାରାଜ ବିଷୟରେ ମଧ୍ୟ କହିଲେ, ଏମାନେ ସବୁ ହଉଛନ୍ତି ଗ୍ରନ୍ଥ ଭାଗବତ, ସରି ଏମାନେ ହଉଛନ୍ତି ଭକ୍ତ ଭାଗବତ। ଗ୍ରନ୍ଥରେ ଯୋଉ ଆମେ ପାଠ ପଢୁଛେ, ଯୋଉ କଥା ଶୁଣୁଛେ ଭଗବାନଙ୍କ ବିଷୟରେ, ଭଗବାନ ଭକ୍ତମାନଙ୍କ ବିଷୟରେ, ସେଇ ଜୀବନ ଧାରଣ କରନ୍ତି ସେମାନେ ଭକ୍ତ ଭାଗବତ ମାନେ। ସେଥିପାଇଁ ସୁଧ ଗୋସ୍ୱାମୀ ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏକଥା ସ୍ୱର୍ଣ୍ଣକାଜ ବିଷ୍ଣୁ କହୁଛନ୍ତି ଯେ ପରୀକ୍ଷିତ ଯୋଉ ଆଦର୍ଶ
ଯୋଉ ସାଧୁମାନଙ୍କ ଭିତରେ ଯଦି ଆମେ କହୁଛେ ସାଧୁମାନେ କେମିତି ଜାଣିବା ନା ତାଙ୍କ ଜନ୍ମରୁ ଆରମ୍ଭ କରି ଜନ୍ମ କର୍ମ ବିଳାପନ ସଂସ୍ଥାନ୍ତ ପାଣ୍ଡୁପୁତ୍ରାଣ ରକ୍ଷେ କୃଷ୍ଣ କଥ ଦୟମ ଅନ୍ତିମ ସମୟ ପର୍ଯ୍ୟନ୍ତ ମୃତ୍ୟୁ ସମୟ ପର୍ଯ୍ୟନ୍ତ ବା ସେମାନେ ଯୋଉ ଅପ୍ରକଟ ଲୀଳା କରନ୍ତି ସେ ପର୍ଯ୍ୟନ୍ତ ଆମେ ଯଦି ଆଲୋଚନା କରିବା ତାହେଲେ ଭଗବାନ କୃଷ୍ଣଙ୍କର କଥା ହିଁ ଆସିବ, ଭଗବାନ କଥା ହିଁ ଆସିବ। ଭକ୍ତ ଭଗବାନ, ଭକ୍ତ ଭକ୍ତି ଭଗବାନ, ଭଗବାନ ଆଉ ଭକ୍ତ ଆ ଭିତରେ ଯୋଉ ଭକ୍ତି ରହିଛନ୍ତି ଏଛଡା ଅନ୍ୟ କିଛି ନାହିଁ। ଭକ୍ତକୁ ଛାଡ଼ିଦେଲେ ଭଗବାନଙ୍କର ଅସ୍ତିତ୍ୱ ନାହିଁ, ଭଗବାନଙ୍କୁ ଛାଡ଼ିଦେଲେ ଭକ୍ତଙ୍କର ଅସ୍ତିତ୍ୱ ନାହିଁ। ତେଣୁ ଏଇ ଭକ୍ତି ହିଁ ସେ ସମସ୍ତଙ୍କୁ ବାନ୍ଧିକି ରଖିଛନ୍ତି। ତେଣୁ ସେଭଳି ଭାବରେ ଆମେ ଜାଣିଛୁ ଶ୍ରୀ ଶ୍ରୀମନ୍ଦିର ମଧ୍ୟ ସେ ମହାରାଜ ଯେତେବେଳେ ତାଙ୍କର ବାଲ୍ୟଳା କରୁଥିଲେ ଛୋଟ ପିଲାଦିନୁ ସେ ସମସ୍ତ ଶାସ୍ତ୍ର ଅଧ୍ୟୟନ କରିସାରିଥିଲେ। ଆମ ସୌଭାଗ୍ୟ ସେ ଏଇ ସ୍ଥାନରେ ନିକଟରେ ଏଇ ଜଗନ୍ନାଥପୁରରେ ସେ ଆବିର୍ଭାବ ହେଇଥିଲେ ଏବଂ ସେ ମଧ୍ୟ ଯେତେବେଳେ ସ୍କୁଲ ପାଠ ପଢୁଥିଲେ ହାଇସ୍କୁଲରେ ସେତେବେଳେ ସେ ଗଧେଇଗିରି ରହିଥିଲେ, ଗଧେଇ ଗୋପାଳଜୀଙ୍କର ସେବା କରୁଥିଲେ, ସେଠି ସେ ଭଗବାନଙ୍କ କୃପା ଲାଭ କରିଥିଲେ। ଏବଂ ଏହିଭଳି ଭାବରେ ଆରମ୍ଭରୁ କରି ଜନ୍ମରୁ ଆରମ୍ଭ କରି ତାଙ୍କର ଯେତେବେଳେ ସେ ନେଲେ ସନ୍ନ୍ୟାସ ନେଲେ ଏଇ କଣ ଏଇ ଯୋଉ ରହିଛି ଆପଣଙ୍କର ଏଇଠି ଯୋଉ ପ୍ରାଣ ଯୋଉ ଥିଲେ ହାଇସ୍କୁଲରେ ଟିଚର ଥିଲେ ସେ କୁଜଙ୍ଗ, କୁଜଙ୍ଗରୁ ସେ ନେଲେ ହାଇସ୍କୁଲ ଚାକିରି ଛାଡ଼ିଦେଲେ ସବୁ ତାଙ୍କ ବିଷୟରେ କହୁଥିଲେ। ଏବଂ ଚାକିରି ଛାଡ଼ିଦେଲେ କଣ ପାଇଁ, ଆଉ କିଛି ବିଜନେସ କରିବା ପାଇଁ ନା ନା କେବଳ ଭଗବାନଙ୍କ ଶରଣରେ ଯିବା ପାଇଁ, ଭଗବାନଙ୍କ ଶରଣରେ ଯିବା ପାଇଁ ସେ ସବୁ ତ୍ୟାଗ କରିଦେଲେ। ଭଗବତ ଗୀତାରେ ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ମୁଁ ତମକୁ ସବୁଠାରୁ ବୃହତ୍ତମ ଜ୍ଞାନ ଆଉ ଥରେ ପୁଣି ଦଉଛି ଶୁଣ। ନା ପ୍ରଭୁ କଣ ସେ ବୃହତ୍ତମ ଜ୍ଞାନ ନା ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକମ ଶରଣ ବ୍ରଜ ଅହଂ ତାମ ସର୍ବପାପେଭ୍ୟ ମୁକ୍ତି ସ୍ୱାମୀ ମହାସୁତ, ସବୁକିଛି ତ୍ୟାଗ କରି କେବଳ ମୋ ଶରଣରେ ଆସ। ତେଣୁ ଏଇ ଯୋଉ ବୃହତ୍ତମ ଜ୍ଞାନ ରହିଛି ଭଗବାନ ଗୀତାରେ ଭଗବାନ ଦେଇଛନ୍ତି ଗୌରବନ୍ଧୁ ସାହି ମହାରାଜ, ସେ ସେଇ ତାଙ୍କର ସେଇ ଅନୁଭବ ଅନୁଭବ ହେଲା, ସେ ଭାବ ଉଦୟ ହେଲା। ଆମର ଆମର ମହାରାଜ ସେ କଥା କହୁଥିଲେ ଯେତେବେଳେ ଆମର ଯୋଉ ରହିଛି ଗଜେଗିରି ପାଖରେ ଆଜି ଆମର ପ୍ରଭୁମାନ ଦେଇ ଗଜେଗିରି ଦର୍ଶନ କରି ଆସିଲେ, ଏଇ ଗଜେଗିରିରେ ଆମର ଗୌରବନ୍ଧୁ ସାହି ମହାରାଜଙ୍କର ସବୁ କର୍ମ ସବୁ ସେଠି ରହିଛି, ବିଭିନ୍ନ ପ୍ରକାର ଲୀଳା ସବୁ ସେଠି ରହିଛି। ଏବଂ ସେଇଠି ଗୋଟେ ରହିଛନ୍ତି ଠାକୁରାଣୀ ମନ୍ଦିର ରହିଛି ଜାଗୁରାଣୀ ମନ୍ଦିର, ସେଇଠି ଗୋଟେ ରାମଲୀଳା ହଉଥିଲା ବେଳେ ରାମଲୀଳାରେ ଅଭିନୟ ହଉଥିଲା ସେ ସମୟରେ ଗୌରବନ୍ଧୁ ସାହି ମହାରାଜଙ୍କର ରାମଜୀଙ୍କର କୃପା ପ୍ରାପ୍ତ ହେଲେ। ତେଣୁ ସାଙ୍ଗେ ସାଙ୍ଗେ ସେ ଉଠି ଗୋଟେ ଯୋଉ ରହିଥିଲା ତାଙ୍କର ଉତ୍ତର ଥିଲା ସେ ଉତ୍ତରରେ ମିଠା କରିବାକୁ ଆରମ୍ଭ କଲେ, ମିଠା ଦୁଇ କଣ ସେ ସନ୍ନ୍ୟାସ ନେବେ ଏଇଟା ତାଙ୍କୁ ଭଗବାନ ସେ ପ୍ରେରଣା ଦେଲେ। ତେଣୁ ସେ ସନ୍ନ୍ୟାସ ନେଇଗଲେ, ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ଯଦିଓ କହୁଥିଲେ ସେମାନଙ୍କର ଠିକ ଭାବରେ ବ୍ୟବସ୍ଥା ହେଇନି କିନ୍ତୁ ତଥାପି ସେ ଛାଡ଼ିଦେଲେ, କାରଣ ଭକ୍ତ ଜାଣନ୍ତି ସବୁକିଛି ଭଗବାନ ହିଁ କରନ୍ତି। ସାଧୁମାନଙ୍କର ଭଗବାନ କଥାରେ ଅଖଣ୍ଡ ବିଶ୍ୱାସ ରହିଛି, ତେଣୁ ସେ ଜାଣନ୍ତି ଭଗବାନ ହିଁ ସମସ୍ତଙ୍କ ରକ୍ଷଣାବେକ୍ଷଣ କରୁଛନ୍ତି। ତେଣୁ ସେ ସନ୍ନ୍ୟାସ ନେଇକରି ସବୁ ତ୍ୟାଗ କରିଦେଲେ ଏବଂ ସନ୍ନ୍ୟାସ ନେଇ ଯେତେବେଳେ ଯାଉଥିଲେ ଆମ ମହାରାଜ କହୁଥିଲେ ସ୍ୱାମୀ ମହାରାଜ କହୁଥିଲେ ସେ ତାଙ୍କୁ ନେଇକିରି ଛାଡ଼ିଥିଲେ କଟକରେ, ସେ ତାଙ୍କୁ ଭିକ୍ଷା ଦେଇଥିଲେ ଏବଂ ସେ ଯାଇଥିଲେ। ଏବଂ ପ୍ରଭୁ ତ କହିଲେ କେମିତି ସେ ଯାଇକି ଅନ୍ତିମରେ ଗୋପାଳଙ୍କ ସହ ଦେଖା ହେଇଛି। ତେଣୁ ସେଇଭଳି ଭାବରେ ସ୍ୱୟଂ ଗୋସ୍ୱାମୀ ମହାରାଜ ମଧ୍ୟ ଏଇ ଯୋଉ ଗ୍ରାମରେ ଏଠି ଆବିର୍ଭାବ ହେଇଥିଲେ। ତେଣୁ ଆବିର୍ଭାବରୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ସେଇ ଭଗବାନଙ୍କ ସେବାରେ ହିଁ ରହିଛନ୍ତି। ଭଗବାନ ଅନୁସରଣରେ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ଅର୍ଜୁନ ସାଧାରଣତଃ ଲୋକମାନେ ପଶୁମାନେ ଜୀବନଯାପନ କରୁଛନ୍ତି, ମନୁଷ୍ୟମାନ ସହସ୍ରେଶୁ କଶ୍ଚିତ ଯଶରେ ସିଦ୍ଧାଏ, ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧିଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି। ନା ପ୍ରଭୁ ଆମେ କେମିତି ଜାଣିବା ସିଦ୍ଧିଲାଭ କରିବା ପାଇଁ ସେମାନେ ଚେଷ୍ଟା କରୁଛନ୍ତି ବୋଲି, ନା ସିଦ୍ଧିଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି କିଭଳି ଜାଣିବା, ନା ସେମାନେ ଭଗବାନ ସେ ବ୍ରହ୍ମ ଜିଜ୍ଞାସା କରୁଛନ୍ତି, ବ୍ରହ୍ମ ଜିଜ୍ଞାସା କରୁଛନ୍ତି। ସେଇଭଳି ଭାବରେ ଆମେ ଜାଣିଛେ ସ୍ୱୟଂ ଗୋସ୍ୱାମୀ ମହାରାଜ ମଧ୍ୟ ସେଠି ଜିଜ୍ଞାସା କରିଥିଲେ, ସେ ଜିଜ୍ଞାସା କରିଥିଲେ, ଅନ୍ୱେଷଣ କରିଥିଲେ କେମିତି ଆମେ ଜୀବନରେ ସିଦ୍ଧିଲାଭ କରିବା। ସେଥିପାଇଁ ସେ ବିଭିନ୍ନ ସଂସ୍ଥା ଖୋଜି ପଡ଼ୁଥିଲେ, ଅନ୍ତିମରେ ସେ ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ। ଯଦିଓ ବୁଦ୍ଧଦେବ ପ୍ରକୃତରେ ସେ ମଧ୍ୟ ଜଣେ ଭଗବାନଙ୍କର ଅବତାର। ନିନ୍ଦସି ଯଜ୍ଞ ବିଜେର ସ୍ତୁତି ଜାତମ ସଦୟ ହୃଦୟ ଦାସିତ ପଶୁଭାତମ କେତବଧିତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ।
बुद्धदेव तुम भगवंतर अवतार से समूह सूरज दिशा जो मैंने सूरज दिशा जो मैंने देवता मान विरोधी जो मैंने असुर से मैंने भगवान को ग्रहण करते ना तो से मोह करने भगवान बुद्धदेव उपर आसते एवं से यज्ञ को निंदा करदे वेद को निंदा करदे कहीं लोक मैंने अढ़ई हजार वर्ष तले लोक मैंने वेद सही जतेष भाव में पशु पशु हत्या करुले तेणु बुद्धदेव आसी से वेद को निंदा कले तेणु लोक मैंने जो मैंने बुद्धदेव शरण में गले से परोक्ष भाव में भगवान को भी शरण में गले तेणु आमर महाराज से भाव में से बुद्ध धर्म द्वारा से अनुप्राणित होते एवं सिंहर मध्य जाइए श्रीलंका को जाइए से बुद्ध धर्म से विषय से किसी ग्रहण कर शिक्षा ग्रहण करपे आम जो श्रीमद गौरवंद स्वामी महाराज से आगत से पाठ पढ़ुते सहित संस्पर्श पुणी घनीभूत है से डाक नाम सुभाष महाराज कथा कहते सब बहुत गुरु गोविंद से महाराज बहुत चिठी से रखिश प्राप्त होती देखुले से कहते तेणु से सब नहीं आम इकन सहित जोग देती तेणु अंतिम जो कश्चिंद जो सिद्ध जो कहगला जो मैंने सिद्धिभाव करने चेषा करूँ प्रकृत किए सिद्ध यदि अर्जुन पचार भगवान को प्रकृत में आम कमी जाणी आम मानव जन्म सिद्धि होती ना अर्जुन जो मैंने दत्तता सिद्धान कश्चिन मान बेटे तत्व भगवान जो मैंने तत्व जानवे बुझाक पड़ो से जीवन में सिद्धिलाभ कर तेनालीर गौरवंद साय महाराज से जो कहते जन्म आरंभ कर कर्म यह भाव में ईस्कन सब विभिन्न चारा पृथ्वी प्रचार करते अंतिम जो मायापुर से जाते 1996 मसीह से समय आम जो पृथ्वी समस्त जगह जीवी मैंने आसती मीट से हुए आलोचना हुए इसकन विषय में से आम बहुत पवित्र तिथि था जो तिथि की आम इसकन आचार्य रघुपाल महाराज गुरुदेव भक्ति सिद्धांत सरस्वती ठाकुर जो आविर्भाव दिन से दिन से भगवान कथा कह समय शरीर त्याग कर मनुष्य जीवन श्रेष्ठ सिद्धि भागवत कहुकी ये एकवान सांख्य योगाभ्याम स्वधर्म परनिष्ठया जन्मनाग परपुंसा मंत्रे नारायण स्मृति अंत काले यदि भगवान स्मृति आसपारा तार बुझा पड़ो तार से जीवन में सिद्धि लाभ कर भाव में महाराज मध्य सन्यास ग्रहण कले जीवन जो रही चारि वर्ण चारि आश्रम रही से श्रेष्ठ आश्रम प्राप्त हेले सन्यास आश्रम हूँ श्रेष्ठ आश्रम जो मैंने सन्यास ग्रहण करेंगे से गोटे मंत्र रही से मंत्र को सब पाठ करती अध्यासितं पूर्वतमेर्महर्षिभिः अहं करिष्यामि दुरंतपारं तमो मुकुन्दाङ्घ्रिते एव जो मैंने सन्यास ग्रहण करेंगे से मैंने जानते पाग भल हो नारायण प्रभुखर मन विचरित होगा भगवान कथा ये आज खाली कथा कहते कीर्तन करवा अंतिम शोक कह मो कथा विश्राम देवी इंद्रदेव जो जानूं तेणु से बंद कर देता कीर्तन करवा जो मैंने भगवान पार्वत आश्रय नहीं एकांश आस्था परात्मनिष्ठा भगवान पार्वत आश्रय नहीं अहम चरिश्राम दुरंत प्रारंभ मो ये जो भौतिक जगत जो अंधकारमय जगत अच्छी जो कहुए ये तमसो मा ज्योतिर्गमय अंधकार रोना आलोक को जाओ तो आम से भाव में आलोक को जवा कि ना तम मुकुंदाघ्री विजय भैव भगवान मुकुंद आंघ्री पादपद्र को यदि सेवा करवा बहुत जगत को बहुत सहज पार हो आज स्वयं विश्व महाराज जो अंतिम समय से सन्यास ग्रहण करी भगवान पादपद्र आश्रय नहीं जाती शरीर त्याग कर निश्चिंत भाव में भगवान प्राप्त होती आम स्मरण कले कृपा इच्छा कले आम से प्राप्त हवा ये कही मोर कथा विश्राम दे जय श्री श्रीमद नृसिंह साई महाराज की जय श्री श्रीमद गौरवंद साई महाराज की जय श्री श्रीमद ऋषि भक्त वेदांत प्रभुपाद महाराज की अनंत कोटि वैष्णव की संदेह गौरव सुंदर की हिदाई गोदानंद वैष्णवेर गुणगान परिजन जीव रत्रान समय छात्र गुरु मुखे वैष्णव गुणगान कहिया मैंने भगवान गुणगान से भगवान अपने जो अच्छा उपस्थित भगवान तो बहुत आग्रह अच्छी महाराजा सहित बहुत अनुभूति अच्छी अभिज्ञता अच्छी
କହିପାରିବେ କିଛି ନାହିଁ। ବହୁତ ମାତ୍ର ଛାତ୍ରମାନେ ସେଇଠି ଅଛନ୍ତି, ତେଣୁ ଆମର ଅନୁରୋଧ କରିବା କଥା କ'ଣ, ଆପଣମାନେ କହିଥାନ୍ତେ କିନ୍ତୁ ବର୍ଷା ଟିକେ ପାଗ ଟିକେ ଛାଡ଼ିଛି, ଆମର ଗୋଟେ ବର୍ଷରେ ଗୋଟେ ଦିନ ମନ ନଥାଏ, ଆମେ ଚେଷ୍ଟାରେ ଅଧ ଘଣ୍ଟାଏ ହଉ ଘଣ୍ଟେ ହଉ ଏ ଗାଁ ଟିକେ କୀର୍ତ୍ତନ କରିବୁ। ତେଣୁ ଅଭିଳାଷ ଥିଲା ଆମେ ଭୁବନେଶ୍ୱର ବାହାରିଲା ବେଳେ ଯେଉଁ ବର୍ଷା ଭୀଷଣ ବର୍ଷା ଏବଂ ଏ ପ୍ରତିକୂଳ ପରିସ୍ଥିତି ସତ୍ୟ ମଧ୍ୟ ଯାହା ଆପଣଙ୍କ ଭାଗବତ କଥା ଆମର ଅପରାହ୍ନ ପ୍ରଭୁ ଏବଂ ପାଦଶ୍ୟା ପ୍ରଭୁ ଆପଣମାନଙ୍କୁ ଭାଗବତ କିଛି କଥା ଏବଂ ତାଙ୍କ ମହାରାଜଙ୍କ ସମ୍ବନ୍ଧୀୟ କିଛି କଥା ତଥ୍ୟ କିଛି ଉପସ୍ଥାପନ କଲେ ଆମେ ତାଙ୍କ ପାଖରେ ଆମର ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ଅନୁରୋଧ କରୁଛୁ ଆମେ ସମସ୍ତେ ବର୍ତ୍ତମାନ ଗୋଟେ ବାଜିବ ଆମେ ଅଧଘଣ୍ଟା ଏଠି କୀର୍ତ୍ତନ ଭଗବତ କରୁଥିବୁ, ଏପର୍ଯ୍ୟନ୍ତ ବିଶ୍ୱନାଥ ପର୍ଯ୍ୟନ୍ତ କୀର୍ତ୍ତନ କରି ଆସିବା, ତାପରେ ପ୍ରସାଦ ସେବା ହେବ, ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅଛି। ତେଣୁ ମୁଁ ଅନୁରୋଧ କରୁଛି ଆପଣ ସମସ୍ତେ ଉଠନ୍ତୁ, ଆମେ ଯିବା ସେ ବର୍ଷା ଟିକେ ଛାଡ଼ି ଯାଇଛି ସେ କୀର୍ତ୍ତନ କରିବା।
ଉପରାଙ୍କ ସେମାନେ ଆସିଲେ